ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରା ସମାପନ ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନଃ ସମୀକ୍ଷା କରାଯିବ ବୋଲି କହିଲେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଦନ୍ତା ହାତୀଙ୍କ ମାନସିକ ସ୍ଥିତିରେ ସୁଧାର ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ ଏବଂ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ନେଇ 6ଟି ଜିଲ୍ଲାକୁ ସତର୍କ ସୂଚନା ଜାରି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀ ଟାଉନ୍ହଲ୍ଠାରେ ରଥଯାତ୍ରା ପ୍ରସ୍ତୁତି ନେଇ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଘୋଷଯାତ୍ରା ପୂର୍ବରୁ ରାସ୍ତାଘାଟ ମରାମତି ସହିତ ପାନୀୟ ଜଳ, ପରିମଳ, ଗମନାଗମନ, ଭିଡ଼ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ସମୀକ୍ଷା ହୋଇଛି। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମାପନ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଚଳିତ ବର୍ଷ 2 ଦିନ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଆସନ୍ତା 8 ତାରିଖକୁ ଛୁଟି ଘୋଷଣା କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି,
ସମସ୍ତ ଶ୍ରୀମନ୍ଦିର ସହିତ ସମ୍ପୃକ୍ତି ଥିବା ସେବାୟତ ଏବଂ ନିଯୋଗର ଏବଂ ଅନ୍ୟ ସମସ୍ତ ଯେଉଁମାନେ ସମ୍ପୃକ୍ତି ଅଛନ୍ତି ରଥଯାତ୍ରାରେ ସମସ୍ତଙ୍କ ସହିତ ଆଗରୁ ମଧ୍ୟ ଆଲୋଚନା ହୋଇଛି ଏବଂ ଆଜି ତାର ସମୀକ୍ଷା ଥିଲା। ଏ ରଥଯାତ୍ରା 2 ଦିନ ଧରିକରି ଅନୁଷ୍ଠିତ ହେବ, ସେଥିପାଇଁ 2ୟ ଦିନ ମଧ୍ୟ ସରକାରୀ ସେଥିପାଇଁ ଛୁଟି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ଆଉ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମଧ୍ୟ କୁହାଯାଇଛି। ଏଣୁ ଏହା ନିଶ୍ଚିତ ଭାବରେ ସଫଳ ହେବ। ମହାମହିମ ରାଷ୍ଟ୍ରପତି ଆସୁଛନ୍ତି, ସେଥିପାଇଁ ଆମକୁ ଅଧିକ ଉତ୍ସାହିତ ହେବା ପାଇଁ ପଡ଼ିଛି ଏବଂ ତାଙ୍କର ଉପସ୍ଥିତି ମଧ୍ୟ ଆମକୁ ଏକ ରଥଯାତ୍ରାରେ ସଫଳ ହେବା ସହିତ ଐତିହାସିକ ହେବ।
ଏ ବର୍ଷର ବିରଳ ରଥଯାତ୍ରା ରାଜ୍ୟ ସରକାରଙ୍କ ପାଇଁ ଆଶୀର୍ବାଦ ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ସହଯୋଗ କାମନା କରିଥିଲେ। ସୁରକ୍ଷା ପାଇଁ 180 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିଭଳି ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକରେ 2 ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ଓ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ଥାନୀୟ ବିଧାୟକ, ସେବାୟତ ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସମଗ୍ର ଦେଶରେ ଗତକାଲିଠାରୁ ଲାଗୁ ହୋଇଥିବା 3ଟି ନୂଆ ଅପରାଧିକ ଆଇନ ଆଧାରରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ କମିଶନରେଟ୍ ପୁଲିସ୍ ଅଧୀନସ୍ଥ ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାରେ 8ଟି ମାମଲା ରୁଜୁ କରାଯାଇଛି। ପ୍ରଥମ ମାମଲାଟି ଲକ୍ଷ୍ମୀସାଗର ଥାନାରେ ରୁଜୁ ହୋଇଥିବାବେଳେ ତମାଣ୍ଡ ଏବଂ ମଞ୍ଚେଶ୍ୱର ଥାନାରେ 2ଟି ଲେଖାଏଁ, ଖାରବେଳ ନଗର ଏବଂ ନୟାପଲ୍ଲୀ ଥାନାରେ 1ଟି ଲେଖାଏଁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ବୟସ୍କ, ବିଧବା ଏବଂ ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି କରିବା ନେଇ ବିଚାର ବିମର୍ଶ ଚାଲିଛି ବୋଲି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେ କହିଛନ୍ତି ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏ ନେଇ ନିଷ୍ପତ୍ତି ନିଆଯିବ। ଭତ୍ତା ପରିମାଣକୁ 3000 ଟଙ୍କାକୁ ବୃଦ୍ଧି କରିବା ଲାଗି ବିଚାର କରାଯାଉଥିବା ସେ ସୂଚନା ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ କହିଛି ଏପର୍ଯ୍ୟନ୍ତ 2000 ଟଙ୍କିଆ ନୋଟ୍ର 97.87% ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଫେରିଛି। ସୂଚନାଯୋଗ୍ୟ ଗତ 2023 ମସିହା ମେ ମାସ 19 ତାରିଖରେ ଆର୍ବିଆଇ 2000 ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା। ସେହି ସମୟରେ ବଜାରରେ 3,56,000 କୋଟି ଟଙ୍କାର 2000 ଟଙ୍କିଆ ନୋଟ୍ ରହିଥିଲା। ତେବେ ଗତ ମେ ମାସ ସୁଦ୍ଧା ଏହି ପରିମାଣ 7,581 କୋଟିକୁ ହ୍ରାସ ପାଇଛି। ଆର୍ବିଆଇ କହିଛି କେବଳ 2.13% 2000 ଟଙ୍କିଆ ନୋଟ୍ ଏବେ ମଧ୍ୟ ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଫେରସ୍ତ ଆସିନାହିଁ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ବିଭିନ୍ନ କାରଣରୁ କେତେକ ସ୍କୁଲକୁ ବନ୍ଦ କରାଯିବାକୁ ନିଆଯାଇଥିବା ନିଷ୍ପଭିର ପୁନଃ ସମୀକ୍ଷା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେ କହିଛନ୍ତି ପୂର୍ବ ସରକାର ଅମଳରେ ବିଭିନ୍ନ କାରଣ ଦର୍ଶାଯାଇ ଏହି ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଛି। ତେବେ ଏନେଇ ବିଭାଗୀୟ ସଚିବଙ୍କୁ କ୍ଷେତ୍ରସ୍ତରୀୟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସ୍କୁଲ ଖୋଲିବା ନେଇ ବିଭିନ୍ନ ବର୍ଗରୁ ଦାବି ଉପସ୍ଥାପନ ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ସେ କହିଛନ୍ତି
ଯେଉଁ ସ୍କୁଲଗୁଡ଼ାକ ଟ୍ରାଇବାଲ ଏରିଆରେ ଯେଉଁଟା ଯେଉଁ ପିଲାମାନେ ଏମିତି କିଛି ସ୍କୁଲ ଅଛି ଯେଉଁଟାକି ପିଲାମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି, ସେ ସ୍କୁଲ ବି ବନ୍ଦ ହେଇଛି, କୌଣସି କୌଣସି ଜାଗାରେ ଭୁଲ ରିପୋର୍ଟ କରି ସେଟାକୁ ବନ୍ଦ କରିଦେଇଛନ୍ତି, ସେଠି ପିଲାମାନେ ଅଛନ୍ତି, ଲୋକାଲ ଲୋକଙ୍କର ବି ଡିମାଣ୍ଡ ଅଛି, ସ୍କୁଲ ଗୁଡାକ ଯେଉଁଗୁଡାକ ଇଲିଜିବୁଲ ହବ ସେଇ ସ୍କୁଲ ଗୁଡାକ ଆମେ ଏବେ ବର୍ତ୍ତମାନ ଆମ ବିଭାଗରେ ଆମେ ଆମର ସେକ୍ରେଟାରୀ ତାଙ୍କୁ ନିର୍ଦ୍ଦେଶ କରିଛୁ, ସେ ରିପୋର୍ଟ ମଗେଇବେ, ଯେଉଁଗୁଡାକ ଇଲିଜିବୁଲ ହବ ସେ ସ୍କୁଲ ଗୁଡାକ ଆମେ ରିଓପେନ ପାଇଁ ଆମେ ନିଷ୍ପତ୍ତି ନବୁ।
ହାତୀ ଆକ୍ରମଣ ଯୋଗୁଁ ହେଉଥିବା ଧନଜୀବନ ହାନିକୁ ପ୍ରତିହତ କରିବା ଲକ୍ଷ୍ୟରେ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ଗୋଠ ଛଡ଼ା ହୋଇ ବୁଲୁଥିବା ଦନ୍ତା ହାତୀ ଏକଲାପଣ ଯୋଗୁଁ ଜନବସତି ମୁହାଁ ହୋଇ ସମସ୍ୟା ସୃଷ୍ଟି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦନ୍ତା ହାତୀକୁ ଚିହ୍ନଟ କରି ସେମାନଙ୍କ ମାନସିକ ସ୍ଥିତିର ସୁଧାର ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ 300ରୁ ଅଧିକ ଦନ୍ତା ହାତୀଙ୍କ ମଧ୍ୟରୁ 12ଟିକୁ ଚିହ୍ନଟ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଉରକେଲା, ବାରିପଦା, ଭୁବନେଶ୍ୱର ଏବଂ ଅନୁଗୁଳ ଭଳି 4ଟି ସର୍କଲ୍ରେ ଏହି ହାତୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କଠାରେ ରେଡିଓ କଲର ଲଗାଯାଇ ଅଭୟାରଣ୍ୟରେ ଛଡ଼ାଯିବାକୁ ନିଷ୍ପତ୍ତି ହୋଇଛି। ରେଡିଓ କଲର ବ୍ୟବହାର ଦ୍ୱାରା ହାତୀଙ୍କର ଗତିବିଧି ଉପରେ ନଜର ରଖାଯାଇପାରିବ। ଏହାପରେ ମଧ୍ୟ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ନ ଆସିଲେ ହାତୀ ସୁଧାର କେନ୍ଦ୍ରରେ ରଖାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବିଶିଷ୍ଟ ସାହିତ୍ୟିକ କାଳନ୍ଦୀଚରଣ ପାଣିଗ୍ରାହୀଙ୍କର 123ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ବିଶିଷ୍ଟ ଗାଳ୍ପିକ, ଉପନ୍ୟାସିକ, ନାଟ୍ୟକାର, ପଦ୍ମଭୂଷଣ ତଥା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଏହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମରେ ବିଷାକ୍ତ ଛତୁ ଖାଇ 10 ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ 3 ଜଣଙ୍କୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ 2024 ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ମ୍ୟାଲେରିଆ, ଡେଙ୍ଗୁ, ଝାଡ଼ାବାନ୍ତି, ଯକ୍ଷ୍ମା ଏବଂ କୁଷ୍ଠରୋଗ ଉପରେ ସଚେତନତା ବୃଦ୍ଧି ସହିତ ଟିକାକରଣକୁ ତ୍ୱରାନ୍ୱିତ କରାଯିବା ନେଇ ଆଲୋଚନା ହୋଇଛି। ଏହି କର୍ମଶାଳାରେ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଗ୍ରାମୀଣ ସ୍ୱାସ୍ଥ୍ୟକର୍ମୀ, ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିଲେ। ରାଜ୍ୟରେ ଦ୍ରବ୍ୟ ଏବଂ ସେବା ଟିକସ ଜିଏସ୍ଟି ସଂଗ୍ରହ ଗତ ମାସରେ ହ୍ରାସ ପାଇଛି। ବାଣିଜ୍ୟକର ଏବଂ ଜିଏସ୍ଟି କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ମେ ମାସ ତୁଳନାରେ ଜୁନ୍ ମାସରେ 40 କୋଟି ଟଙ୍କା କମ୍ ଜିଏସ୍ଟି ଆଦାୟ ହୋଇଛି। ତେବେ ଅନ୍ୟପକ୍ଷରେ ରାଜ୍ୟ ଜିଏସ୍ଟି ଏବଂ ସମନ୍ୱିତ ଜିଏସ୍ଟି ସଂଗ୍ରହରେ 24% ବୃଦ୍ଧି ଘଟିଥିବା ଜଣାପଡ଼ିଛି। ଏ ବାବଦରେ ରାଜ୍ୟକୁ 2,039.31 କୋଟି ଟଙ୍କା ମିଳିଛି। ସେହିଭଳି ଗତ ମାସରେ ମୋଟ୍ ଜିଏସ୍ଟି ସଂଗ୍ରହ 7,098 କୋଟି ଟଙ୍କା ହୋଇଛି, ଯାହାକି ପୂର୍ବବର୍ଷ ସେହି ସମୟ ତୁଳନାରେ 29% ଅଧିକ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗତ ମାସରେ ଦେଶରେ ଜିଏସ୍ଟି ସଂଗ୍ରହ 1,61,497 କୋଟି ଟଙ୍କା ହୋଇଛି। ଏହା ଗତ ଆର୍ଥିକ ବର୍ଷ ତୁଳନାରେ 12% ଅଧିକ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ପୁରୀ ଶ୍ରୀକ୍ଷେତ୍ର ଅଣସରଘରେ ଶ୍ରୀଜୀଉଙ୍କଠାରେ ଆଜି 10 ମୂଳ ମୋଦକ ଲାଗି ହେବ। ଜ୍ୱରରେ ପୀଡ଼ିତ ଦାରୁ ବିଗ୍ରହଙ୍କୁ ଏହି ମୋଦକ ଲାଗିବା ପରେ ସେ ସୁସ୍ଥ ହୋଇଥାନ୍ତି। ଶ୍ରୀମନ୍ଦିରର ବୈଦ୍ୟ ସେବକ ମହାପ୍ରଭୁଙ୍କ ପାଇଁ ଏହି ମୋଦକ ପ୍ରସ୍ତୁତ କରିଥାନ୍ତି। ଠାକୁରଙ୍କୁ ପ୍ରଥମେ ତୁଳସୀ ପରେ ଏହି ମୋଦକ ଲାଗି କରାଯିବ। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଦାରିଙ୍ଗିବାଡ଼ିରେ ସର୍ବାଧିକ 64 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରା ସମାପନ ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟରେ ସ୍କୁଲ ବନ୍ଦ ନିଷ୍ପଭିର ପୁନଃ ସମୀକ୍ଷା କରାଯିବ ବୋଲି କହିଲେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଦନ୍ତାହାତୀଙ୍କ ମାନସିକ ସ୍ଥିତିର ସୁଧାର ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ ଏବଂ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ନେଇ 6ଟି ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟା 45 ମିନିଟ୍ରେ।